ओम शांति। 24/3/2025 प्रातः मुरली। मीठे बच्चे, यही ज्ञान तुमको शीतल करि देउछि। यही ज्ञान द्वारा काम क्रोधर अग्नि समाप्त होई जाउछि। भक्ति द्वारा यही अग्नि निर्वापित होई पारिबो नाही। प्रश्न, योग करिबारे मुख्य मेहनत कौन रही छे? तर बाबांको स्मृतिरे बसिबा समयरे देह मध्य मने न पड़ो, आत्म अभिमानी होई बाबांको मने पकाइबा, यहाँ ही हेउछि मेहनतर काम। एथिरे ही विघ्न पड़ी थाए काहिंके ना अधा कल्प देह अभिमानी होई रही आसीछ। भक्तिर अर्थ हेला देहर स्मृति। ओम शांति। तुमे पिला माने जानिछ योग करिबा पई एकांतर बहुत आवश्यकता रही छे। तुमे जेते एकांत बा शांत अवस्थारे बाबांकर स्मृतिरे रही पारिबो, सेते संगठनरे मध्य रही पारिबो नाही। स्कूलरे पढ़ुथिबा पिला माने मध्य एकांतरे जाई पाठ पढ़ी थांती, एथिरे मध्य एकांत आवश्यक। जदि केवाड़ को बुली जिबाकु जाउछ तेबे सेथिरे मध्य योगर यात्रा हेउछि मुख्य। पाठ पढ़ा तो बिल्कुल सहज, कारण अधा कल्प हेब मायार राज्यरे आसी तुमे देह अभिमानी होई जाइछ। देह अभिमान तुमर प्रथम शत्रु। बाबांको मने पकाइबा परिवर्ते देहधारी मानको मने पकाउछ, यहाकु देह अहंकार कहुछे। एठारे तुम मानको कहुछे आत्म अभिमानी हुओ, एथिरे ही मेहनत करिबाकु पड़ुछे। एबे भक्ति तो शेष हेबाकु जाउछे। भक्ति होई थाए शरीर सहित, तीर्थ आदि को मध्य शरीर सह जीवाकु पड़ी थाए, दर्शन इत्यादि करी थांती, तेनु शरीर सह जीवाकु पड़ी थाए। एठारे तुमको यही चिंतन करिबाकु हेब जे मु आत्मा, मोते परमपिता परमात्मा शिव बाबांको मने पकाइबाकु पड़िबो। बास जेते बाबांको मने पकाइबो सेतिके पाप कटिबो। ती मार्गरे तो केबे हेले पाप कटि न थाए। केही केही वृद्ध मानको मनरे यही भ्रांत धारणा रही थाए जे आमे भक्ति न कले क्षति हेब, नास्तिक होइजिबो। भक्तिर जेपरी निया लागि रही छे एवं ज्ञान हेला शीतलता, एथिरे काम क्रोधर निया समाप्त होई जाई थाए। भक्ति मार्गरे मनुष्य केते भावना रखी थांती, मेहनत करी थांती। धरि निय बद्रीनाथ को गले मूर्तिर साक्षात्कार हेला, पुणी कण हेब? तुरंत भावना आसी जाए, पुणी बद्रीनाथंक बिना आउ कहार स्मृति बुद्धिरे आसी न थाए। आगरु तो पादरे चली चली जाउथिले। बाबा कहुछंती भक्ति मार्गरे मु अल्प काल पई मनोकामना पूर्ण करी देउछे, साक्षात्कार कराई देउछे, बाकी मु ए सबुथिरे मिले नाही। तुमे मो बिना वर्षा अर्थात ईश्वरीय संपत्ति मध्य मिली पारिबो नाही। संपत्ति तो तुमको मो ठारु ही मिली थाए। एमाने तो समस्ते देहधारी अटंती, संपत्ति तो एकमात्र रचयिता बाबांक ठारु ही मिली थाए। बाकी जेउ माने भी जड़ अथवा चैतन्य रूपरे अछंती समस्ते रचना अटंती, रचना ठारु केबे वर्षा मिली पारिबो नाही। पतित पावन एकमात्र बाबा ही अटंती। कुमारी मानंकु तो संग दोषरु बहुत दूरेइ रहिबा उचित। बाबा कहुछंती एही पतित पणियारु तुमे आदि मध्य अंत दुख पाउछ। वर्तमान समस्ते हेउछंती पतित, तुमको एबे पवित्र हेबाकु पड़िबो। निराकार बाबा ही आसी तुमको पाठ पढ़ाउछंती। एपरी केबे हेले भाव नाही जे ब्रह्मा पाठ पढ़ाउछंती। समस्तंकर बुद्धि शिव बाबांको आड़कु रहिबा उचित। शिव बाबा एहांको द्वारा पाठ पढ़ाउछंती तुमको। दादी मानंको मध्य शिव बाबा ही पाठ पढ़ाउछंती। तेबे तुमे माने तांकर की आदित्य करिबो? तुमे शिव बाबांको पाई अंगूर आंब नै आसुछ। शिव बाबा कहउछंती मु तो भोक्ता, ए सबु तुम मानंको पाई। भक्त माने भोग लगाई बांटी करी खाई थांती, मु खाउ नाही। बाबा कहउछंती मु तो आसीछि तुम संतान मानंको पाठ पढ़ाई पवित्र करिबा पाई। पवित्र हेले तुमे एते उच्च पद पाइब, यहाँ ही मोर धंदा कहुछंती मध्य शिव भगवान उबाच। ब्रह्मा भगवान उबाच तो कहुनाहंती, ब्रह्मा उबाच मध्य कहुनाहंती। जदियो ये मध्य मुरली सुनाउछंती किंतु सर्वदा भाव शिव बाबा सुनाउछंती। କୌଣସି ପିଲାକୁ ଯଦି ତୀର ଲଗାଇବାକୁ ଅନୁଭବ କରାଇବାକୁ ଥିବ ତେବେ ନିଜେ ବାବ ପ୍ରବେଶ କରିଯିବେ। ଜ୍ଞାନର ତୀର ବଡ଼ ତୀକ୍ଷ୍ଣ ବୋଲି ଗାୟନ ରହିଛି ନା। ବିଜ୍ଞାନରେ ମଧ୍ୟ କେତେ ଶକ୍ତି ରହିଛେ, ବମ୍ ଆଦି ଦ୍ୱାରା କେତେ ଧମାକା ହେଉଛେ, ତୁମେ କେତେ ସାଇଲେନ୍ସରେ ରହୁଛ, ବିଜ୍ଞାନ ଉପରେ ଶାନ୍ତି ବିଜୟ ପ୍ରାପ୍ତ କରୁଛେ। ତୁମେ ଏହି ସୃଷ୍ଟିକୁ ପବିତ୍ର କରାଉଛ, ପ୍ରଥମେ ତ ନିଜକୁ ପବିତ୍ର ହେବାକୁ ପଡ଼ିବ, ଡ୍ରାମା ଅନୁସାରେ ପବିତ୍ର ହେବାକୁ ହିଁ ପଡ଼ିବ, ସେଥିପାଇଁ ବିନାଶ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି। ଡ୍ରାମାକୁ ବୁଝି ବହୁତ ହର୍ଷିତ ହୋଇ ରହିବା ଉଚିତ, ଏବେ ଆମକୁ ଶାନ୍ତି ଧାମକୁ ଯିବାକୁ ହେବ। ବାବା କହୁଛନ୍ତି ତାହା ତୁମର ଘର ଅଟେ, ଘରକୁ ତ ଖୁସିରେ ଯିବା ଉଚିତ ନା। ଏଥିରେ ଦେହି ଅଭିମାନୀ ହେବା ପାଇଁ ବହୁତ ମେହନତ କରିବାକୁ ହେବ। ଏହି ୟାଦର ଯାତ୍ରା ଉପରେ ହିଁ ବାବା ବହୁତ ଜୋର ଦେଉଛନ୍ତି, ଏଥିରେ ହିଁ ପରିଶ୍ରମ କରିବାକୁ ପଡ଼ୁଛି। ବାବା ପଚାରୁଛନ୍ତି ଚଲାବୁଲା କରି ୟାଦ କରିବା ସହଜ ଅଟେ ଅଥବା ଗୋଟିଏ ଜାଗାରେ ବସି ୟାଦ କରିବା ସହଜ ଅଟେ। ଭକ୍ତି ମାର୍ଗରେ ମଧ୍ୟ କେତେ ମାଳା ଗୋଡ଼ାଇଥାନ୍ତି, ରାମ ରାମ ଜପ କରିଥାନ୍ତି, ଫାଇଦା ତ କିଛି ହେଲେ ନାହିଁ। ବାବା ତ ତୁମ ପିଲାମାନଙ୍କୁ ବିଲକୁଲ ସହଜ ଯୁକ୍ତି ବତାଉଛନ୍ତି, ଭୋଜନ ତିଆରି କର, କିଛି ବି କର, ବାବାଙ୍କୁ ୟାଦ କର। ଭକ୍ତି ମାର୍ଗରେ ଶ୍ରୀନାଥ ଦ୍ୱାରରେ ଶ୍ରୀନାଥଙ୍କ ମନ୍ଦିରରେ ଭୋଗ ତିଆରି କଲାବେଳେ ମୁହଁରେ ପଟି ବାନ୍ଧି ଦେଇଥାନ୍ତି, ଶବ୍ଦ ଟିକିଏ ହେଲେ ବି ନ ହେଉ, ତାହା ହେଉଛି ଭକ୍ତି ମାର୍ଗ। ତୁମକୁ ତ ବାବାଙ୍କୁ ୟାଦ କରିବାକୁ ହେବ, ସେମାନେ ଏତେ ଭୋଗ ଲଗାଉଛନ୍ତି, ତେବେ ତାଙ୍କୁ କ'ଣ ଶ୍ରୀନାଥ ଖାଉଛନ୍ତି କି? ପଣ୍ଡାମାନଙ୍କର ଯେଉଁ କୁଟୁମ୍ବ ଅଛନ୍ତି ସେମାନେ ଖାଉଛନ୍ତି। ତୁମେ ଏଠାରେ ଜାଣିଛ ଯେ ଆମକୁ ଶିବ ବାବା ପଢ଼ାଉଛନ୍ତି, ଭକ୍ତିରେ କ'ଣ ଏ କଥା କେହି ଭାବନ୍ତି କି ଆମକୁ ଶିବ ବାବା ପଢ଼ାଉଛନ୍ତି? ଯଦିଓ ଶିବ ପୁରାଣ ତିଆରି କରିଛନ୍ତି, କିନ୍ତୁ ସେଥିରେ ଶିବ ପାର୍ବତୀ ଶିବଶଙ୍କର ସମସ୍ତଙ୍କୁ ମିଶାଇ ଦେଇଛନ୍ତି, ତାଙ୍କୁ ପଢ଼ିବା ଦ୍ୱାରା କୌଣସି ଲାଭ ମିଳେ ନାହିଁ। ପ୍ରତ୍ୟେକ ଧର୍ମାବଲମ୍ବୀ ନିଜର ଶାସ୍ତ୍ର ପଢ଼ିବା ଉଚିତ, ଭାରତବାସୀଙ୍କର ହେଲା ଏକମାତ୍ର ଗୀତା, ଖ୍ରୀଷ୍ଟିଆନ ମାନଙ୍କର ଗୋଟିଏ ହିଁ ବାଇବେଲ ଅଛି, ଦେବୀ ଦେବତା ଧର୍ମର ଶାସ୍ତ୍ର ହେଉଛି ଗୀତା, ସେଥିରେ ହିଁ ଜ୍ଞାନ ରହିଛି, ଜ୍ଞାନ ହିଁ ପଢ଼ାଯାଏ। ତୁମକୁ ନଲେଜ ପଢ଼ିବାକୁ ପଡ଼ିବ। ଯେଉଁ ପୁସ୍ତକ ମାନଙ୍କରେ ଲଢ଼େଇ ଆଦିର କଥା ଲେଖା ରହିଛି, ସେଥିରେ ତୁମର କୌଣସି କାମ ନାହିଁ, ଆମେ ହେଉଛୁ ଯୋଗ ବଳବାଲା, ପୁଣି ବାହୁବଳଙ୍କର କାହାଣୀ କାହିଁକି ଶୁଣିବା? ବାସ୍ତବରେ ତୁମର ଲଢ଼େଇ ଆଦି କିଛି ନାହିଁ, ତୁମେ ଯୋଗ ବଳ ଦ୍ୱାରା ପାଞ୍ଚ ବିକାର ଉପରେ ବିଜୟ ପାଉଛ, ତୁମର ପାଞ୍ଚ ବିକାର ସହିତ ଲଢ଼େଇ ହେଉଛି, ସେମାନେ ତ ମନୁଷ୍ୟ, ମନୁଷ୍ୟଙ୍କ ସହିତ ଲଢ଼େଇ କରୁଛନ୍ତି, ତୁମେ ନିଜ ଭିତରେ ଥିବା ବିକାର ସହିତ ଲଢ଼େଇ କରୁଛ। ଏସବୁ କଥା ସନ୍ନ୍ୟାସୀ ଆଦି ବୁଝେଇ ପାରିବେ ନାହିଁ, ତୁମକୁ କୌଣସି ବ୍ୟାୟାମ ଆଦି ଶିଖାଯାଉ ନାହିଁ, ତୁମର ଡ୍ରିଲ ବ୍ୟାୟାମ ହେଉଛି ଗୋଟିଏ ବାବାଙ୍କୁ ମନେ ପକେଇବା, ତୁମର ହେଉଛି ଯୋଗ ବଳ, ୟାଦର ଶକ୍ତିରେ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ। ଏହି ପାଞ୍ଚ ବିକାର ହେଉଛନ୍ତି ଶତ୍ରୁ, ଏଥିରେ ମଧ୍ୟ ନମ୍ବର ୱାନ୍ ହେଉଛି ଦେହ ଅଭିମାନ। ବାବା କହୁଛନ୍ତି ତୁମେ ତ ଆତ୍ମା ଅଟ ନା, ତୁମେ ଆତ୍ମା ଆସୁଛ, ଗର୍ଭରେ ପ୍ରବେଶ କରୁଛ, ମୁଁ ତ ଏହି ଶରୀରରେ ବିରାଜମାନ ହେଉଛି, ମୁଁ କ'ଣ କୌଣସି ଗର୍ଭରେ ଆସିଥାଏ କି? ସତ୍ୟଯୁଗରେ ତୁମେ ଗର୍ଭ ମହଲରେ ରହିଥାଅ, ପୁଣି ରାବଣ ରାଜ୍ୟରେ ଗର୍ଭ ଜେଲକୁ ଯାଉଛ, ମୁଁ ତ ପ୍ରବେଶ କରିଥାଏ, ଏହାକୁ ଦିବ୍ୟ ଜନ୍ମ କୁହାଯାଏ, ଡ୍ରାମା ଅନୁସାରେ ମୋତେ ଏହାଙ୍କ ମଧ୍ୟରେ ଆସିବାକୁ ପଡ଼ିଥାଏ, ଏହାଙ୍କ ନାମ ବ୍ରହ୍ମା ରଖିଥାଏ, କାରଣ ମୋର ହୋଇଗଲା ନା। ଯେଉଁମାନେ ପୋଷ୍ୟ ହୋଇଥାନ୍ତି ସେମାନଙ୍କୁ ବହୁତ ଭଲ ଭଲ ନାମ ଦେଇଥାନ୍ତି, ତୁମମାନଙ୍କର ମଧ୍ୟ ବହୁତ ଭଲ ଭଲ ନାମ ରଖାଯାଇଥିଲା, ବଡ଼ ଆଶ୍ଚର୍ଯ୍ୟଜନକ ନାମର ତାଲିକା ସନ୍ଦେଶୀଙ୍କ ଦ୍ୱାରା ଆସିଥିଲା। ବାବାଙ୍କୁ କ'ଣ ସବୁ ନାମ ମନେ ଅଛେ? ନାମ ସହିତ କୌଣସି କାମ ନାହିଁ, ଶରୀରର କାମ ରଖାଯାଇ ଶରୀରର ନାମ ରଖାଯାଇଥାଏ ନା। ଏବେ ତ ବାବା କହୁଛନ୍ତି ନିଜକୁ ଆତ୍ମା ଭାବ, ବାବାଙ୍କୁ ମନେ ପକାଅ, ବାସ୍। ତୁମେ ଜାଣିଛ ଆମେ ପୂଜ୍ୟ ଦେବତା ହେଉଛୁ, ପୁଣି ରାଜ୍ୟ କରିବୁ, ପୁଣି ଭକ୍ତି ମାର୍ଗରେ ଆମର ହିଁ ଚିତ୍ର ତିଆରି କରିବେ। ଦେବୀମାନଙ୍କର ବହୁତ ଚିତ୍ର ତିଆରି କରିଥାନ୍ତି, ଆତ୍ମାମାନଙ୍କର ମଧ୍ୟ ପୂଜା ହୋଇଥାଏ। ମାଟିର ଶାଳଗ୍ରାମ ତିଆରି କରନ୍ତି, ପୁଣି ରାତିରେ ଭାଙ୍ଗି ଦିଅନ୍ତି। ଦେବୀମାନଙ୍କୁ ମଧ୍ୟ ସଜେଇ ପୂଜା କରି ସମୁଦ୍ରରେ ପକାଇ ଦିଅନ୍ତି। ବାବା କହୁଛନ୍ତି, ମୋର ମଧ୍ୟ ରୂପ ତିଆରି କରି ଖୁଆଇ ପିଆଇ ପୁଣି କହିଦିଅନ୍ତି, ଗୁଡ଼ି ମାଟି ଭିତରେ ଅଛନ୍ତି, ସବୁଠାରୁ ଅଧିକ ଦୁର୍ଦ୍ଦଶା ତ ମୋର କରିଛନ୍ତି। ଏବେ ତୁମେ ବହୁତ ଗରିବ ହୋଇଯାଇଛ, ଗରିବ ହିଁ ଉଚ୍ଚ ପଦ ପାଇଥାନ୍ତି। ସାହୁକାର ଏହି ଜ୍ଞାନକୁ କୁଶ୍ଚିତ ଗ୍ରହଣ କରନ୍ତି। ବାବା ମଧ୍ୟ ସାହୁକାରଙ୍କ ଠାରୁ ଏତେ ନେଇ କଣ କରିବେ, ଏଠାରେ ତ ଗରିବମାନଙ୍କର ବୁନ୍ଦା ବୁନ୍ଦାରେ ଘର ଇତ୍ୟାଦି ତିଆରି ହେଉଛି। କହିଥାନ୍ତି, ବାବା ଆମର ବି ଗୋଟିଏ ଇଟା ଲଗେଇ ଦିଅ, ଜାଣିଛନ୍ତି ଏହାର ପ୍ରତି ବଦଳରେ ଆମକୁ ସୁନା ଚାନ୍ଦିର ମହଲ ମିଳିବ, ସେଠାରେ ତ ବହୁତ ସୁନା ଥାଏ, ସୁନାର ଇଟା ତିଆରି ହୋଇ ସେଥିରେ ଘର ତିଆରି ହେବ। ବାବା ବହୁତ ସ୍ନେହରେ ବୁଝାଉଛନ୍ତି, ମିଠା ମିଠା ପିଲାମାନେ ବର୍ତ୍ତମାନ ମୋତେ ମନେ ପକାଅ, ଏବେ ନାଟକ ପୂରା ହେବାକୁ ଯାଉଛି। ବାବା ଗରିବ ପିଲାମାନଙ୍କୁ ସାହୁକାର କରିବାର ଯୁକ୍ତି ବତାଉଛନ୍ତି। ମିଠେ ବଚ୍ଚେ, ତୁମ ପାଖରେ ଯାହା କିଛି ବି ଅଛି ହସ୍ତାନ୍ତର ଟ୍ରାନ୍ସଫର କରିଦିଅ, ଅର୍ଥାତ୍ ସେବାରେ ଲଗାଇ ଦିଅ, ଏଠାରେ କିଛି ରହିବ ନାହିଁ। ଏଠାରେ ଯାହା ଟ୍ରାନ୍ସଫର କରିବ ତାହା ନୂଆ ଦୁନିଆରେ ତୁମକୁ 100 ଗୁଣା ହୋଇ ମିଳିବ। ବାବା କିଛି ବି ମାଗୁନାହାନ୍ତି, ସେ ତ ହେଉଛନ୍ତି ଦାତା, ସେ ଏହି ଉପାୟ ବତାଉଛନ୍ତି। ଏଠାରେ ତ ଯାହା କିଛି ବି ଅଛି ସବୁ ମାଟିରେ ମିଶିଯିବ, ଯଦି ଟ୍ରାନ୍ସଫର କରିଦେବ ତେବେ ତୁମକୁ ନୂଆ ଦୁନିଆରେ ମିଳିଯିବ। ଏବେ ପୁରୁଣା ଦୁନିଆର ବିନାଶର ସମୟ, ଏ ସବୁ କିଛି ବି କାମରେ ଆସିବ ନାହିଁ। ତେଣୁ ବାବା କହୁଛନ୍ତି, ଘରେ ଘରେ ବିଶ୍ୱବିଦ୍ୟାଳୟ ସହିତ ହସ୍ପିଟାଲ ଅର୍ଥାତ୍ ସେବା କେନ୍ଦ୍ର ଖୋଲ, ଯେଉଁଥିରୁ ହେଲ୍ଥ ସ୍ୱାସ୍ଥ୍ୟ ଏବଂ ୱେଲ୍ଥ ସମ୍ପତ୍ତି ମିଳିବ, ଏହା ହେଉଛି ମୁଖ୍ୟ ସେବା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ରାତ୍ରି କ୍ଲାସ 12:03 ତୁମେ ଗରିବ ସାଧାରଣ ମାତା ମାନେ ଏହି ସମୟରେ ପୁରୁଷାର୍ଥ କରି ଉଚ୍ଚ ପଦ ପାଇଯାଉଛ। ଯଜ୍ଞରେ ମାତାମାନେ ହିଁ ବହୁତ ସାହାଯ୍ୟ ଆଦି ମଧ୍ୟ କରୁଛନ୍ତି, ପୁରୁଷ ବହୁତ କମ୍ ଥାନ୍ତି ଯେଉଁମାନେ ସାହାଯ୍ୟକାରୀ ହୋଇଥାନ୍ତି। ମାତାମାନଙ୍କୁ ଉତ୍ତରାଧିକାରୀ ପଣିଆର ନଶା ନଥାଏ, ସେମାନେ ମଞ୍ଜି ବୁଣି ଚାଲିଥାନ୍ତି ଅର୍ଥାତ୍ ସେବାରେ ଲଗାଇଥାନ୍ତି, ନିଜ ଜୀବନ ଅର୍ଥାତ୍ ଭାଗ୍ୟ ଗଢ଼ି ଚାଲିଥାନ୍ତି। ତୁମର ଜ୍ଞାନ ହେଉଛି ଯଥାର୍ଥ, ବାକି ସବୁ ଭକ୍ତି, ଆତ୍ମିକ ପିତା ହିଁ ଆସି ଜ୍ଞାନ ଦେଉଛନ୍ତି। ବାବାଙ୍କୁ ଯଦି ଜାଣିଯିବେ ତେବେ ନିଶ୍ଚିନ୍ତ ଆସି ବାବାଙ୍କ ଠାରୁ ସମ୍ପତ୍ତି ନେବେ। ତୁମକୁ ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି, ବୁଝାଇ ଚାଲିଛନ୍ତି, ସମୟ ନଷ୍ଟ ନ କର ନାହିଁ। ବାବା ଜାଣିଛନ୍ତି କେହି ଭଲ ପୁରୁଷାର୍ଥୀ ଅଛନ୍ତି, କେହି ସାଧାରଣ, କେହି ତୃତୀୟ ଶ୍ରେଣୀର। ଯଦି ବାବାଙ୍କୁ ପଚାରିବ ତେବେ ବାବା ତୁରନ୍ତ କହିଦେବେ, ତୁମେ ପ୍ରଥମ ନା ଦ୍ୱିତୀୟ ନା ତୃତୀୟ ଶ୍ରେଣୀର। ଯଦି କାହାକୁ ଜ୍ଞାନ ଦେଉନାହଁ ତେବେ ତୃତୀୟ ଶ୍ରେଣୀର ଅଟ, ସେବାର ପ୍ରମାଣ ଦେଉନାହଁ ତେବେ ବାବା ନିଶ୍ଚିତ କହିବେ ନା। ଭଗବାନ ଆସି ଯେଉଁ ଜ୍ଞାନ ଶିଖାଉଛନ୍ତି ତାହା ପୁଣି ପ୍ରାୟ ଲୋପ ହୋଇଯିବ, ଏ କଥା କାହାରିକୁ ବି ଜଣା ନାହିଁ। ଡ୍ରାମାର ଯୋଜନା ଅନୁସାରେ ଏହା ହେଉଛି ଭକ୍ତି ମାର୍ଗ, ଏଥିରେ କେହି ମୋତେ ପ୍ରାପ୍ତ କରିପାରିବେ ନାହିଁ, ସତ୍ୟଯୁଗକୁ କେହି ଯାଇପାରିବେ ନାହିଁ। ଏବେ ତୁମେ ପିଲାମାନେ ପୁରୁଷାର୍ଥ କରୁଛ, କଳ୍ପ ପୂର୍ବ ଭଳି ଯେ ଯେତିକି ପୁରୁଷାର୍ଥ କରିଛନ୍ତି ସେତିକି କରୁଛନ୍ତି। ବାବା ବୁଝିପାରୁନାହାନ୍ତି ଯେ କେଉଁମାନେ ନିଜର କଲ୍ୟାଣ କରୁଛନ୍ତି। ବାବା ତ କହୁଛନ୍ତି, ପ୍ରତିଦିନ ଏଇ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରଙ୍କ ସମ୍ମୁଖରେ ଆସି ବସ, ବାବା ଆପଣଙ୍କ ଶ୍ରୀମତରେ ଚାଲି ଏହି ସମ୍ପତ୍ତି ଆମେ ନିଶ୍ଚିନ୍ତ ନେବୁ, ନିଜ ସମ୍ମାନ କରିବାର ସେବାର ସୌକ ନିଶ୍ଚିତ ରହିବା ଆବଶ୍ୟକ, ସେଣ୍ଟର ବାଲାଙ୍କ ପାଖକୁ ପତ୍ର ଲେଖୁଛୁ, ଏତେ ବର୍ଷ ହେଲା ପଢୁଛ, କାହାକୁ ପଢାଇ ପାରୁନାହଁ, ତେବେ ତୁମେ କଣ ପଢିଛ, ପିଲାମାନଙ୍କର ଉନ୍ନତି କରିବା ଦରକାର ନା, ବୁଦ୍ଧିରେ ସାରା ଦିନ ସେବାର ଚିନ୍ତନ ଚାଲିବା ଦରକାର। ତୁମେ ବାନପ୍ରସ୍ଥ ଅଟ ନା? ବାନପ୍ରସ୍ଥୀମାନଙ୍କର ମଧ୍ୟ ଆଶ୍ରମ ଥାଏ। ବାନପ୍ରସ୍ଥୀମାନଙ୍କ ପାଖକୁ ଯିବା ଦରକାର। ମରିବା ପୂର୍ବରୁ ଲକ୍ଷ୍ୟ ତ କହିଦିଅ। ବାଣୀରୁ ଉର୍ଦ୍ଧକୁ ତୁମର ଆତ୍ମା କିପରି ଯିବ? ପତିତ ଆତ୍ମା ତ ଯାଇପାରିବ ନାହିଁ। ଭଗବାନ ଉବାଚ ମାମେ କମ୍ ୟାଦ କରୁ, ଅର୍ଥାତ୍ କେବଳ ମୋତେ ମନେ ପକାଅ, ତେବେ ତୁମେ ବାନପ୍ରସ୍ଥକୁ ଅର୍ଥାତ୍ ନିର୍ବାଣ ଧାମକୁ ଚାଲିଯିବ। ବନାରସରେ ବହୁତ ସେବା ରହିଛି। ବହୁତ ସାଧୁ ଲୋକମାନେ କାଶୀବାସ କରିବା ପାଇଁ ସେଠାରେ ରହିଥାନ୍ତି। ସାରା ଦିନ କହି ଚାଲିଥାନ୍ତି, ଶିବ କାଶୀ ବିଶ୍ୱନାଥ ଗଙ୍ଗା। ତୁମ ଭିତରେ ସର୍ବଦା ଖୁସିର ତାଳି ବାଜି ଚାଲିବା ଉଚିତ। ତୁମେ ବିଦ୍ୟାର୍ଥୀ ଅଟ ନା? ସେବା ମଧ୍ୟ କରୁଛ ଏବଂ ପଢୁଛ ମଧ୍ୟ। ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ, ବର୍ଷା ନେବାକୁ ହେବ। ଆମେ ଏବେ ଶିବ ବାବାଙ୍କ ପାଖକୁ ଯାଉଛୁ, ଏହା ହିଁ ମନ୍ମନାଭ ବଟେ, କିନ୍ତୁ ବହୁତଙ୍କର ୟାଦ ରହୁନାହିଁ। ସବୁବେଳେ ପରଚିନ୍ତନର ବାର୍ତ୍ତାଳାପ କରି ଚାଲିଥାନ୍ତି। ମୂଳ କଥା ହେଉଛି ଯୋଗର। ଯୋଗରେ ହିଁ ଖୁସି ଆସିଥାଏ। ସମସ୍ତେ ତ ଚାହୁଁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ। ବାବା ହିଁ କହୁଛନ୍ତି, ସେମାନଙ୍କୁ ବୁଝାଅ ଯେ ବିଶ୍ୱରେ ଶାନ୍ତି ଏବେ ସ୍ଥାପନା ହେଉଛି। ତେଣୁ ବାବା ଲକ୍ଷ୍ମୀ ନାରାୟଣଙ୍କ ଚିତ୍ରକୁ ବହୁତ ମହତ୍ତ୍ୱ ଦେଉଛନ୍ତି। କୁହ, ଏବେ ସେହି ଦୁନିଆର ସ୍ଥାପନା ହେଉଛି ଯେଉଁଠି ସୁଖ, ଶାନ୍ତି, ପବିତ୍ରତା ସବୁକିଛି ଥିଲା। ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ, ବହୁତଙ୍କୁ ପୁରସ୍କାର ମଧ୍ୟ ମିଳୁଛେ। ଯିଏ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି ସିଏ ତ ନିଶ୍ଚିନ୍ତ ମାଲିକ ହୋଇଥିବେ ନା? ଏମାନଙ୍କ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ ବିଶ୍ୱରେ ଶାନ୍ତି ଥିଲା। ଗୋଟିଏ ଭାଷା, ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା। ବାକି ସବୁ ଆତ୍ମାମାନେ ନିରାକାରୀ ଦୁନିଆରେ ଥିଲେ। ଏପରି ଦୁନିଆ କିଏ ସ୍ଥାପନା କରିଥିଲେ? ଶାନ୍ତି କିଏ ସ୍ଥାପନା କରିଥିଲେ? ବିଦେଶୀମାନେ ମଧ୍ୟ ବୁଝିବେ ଯେ ଏହି ଭାରତ ପାରାଡାଇଜ, ସ୍ୱର୍ଗ ଥିଲା, ଏମାନଙ୍କର ରାଜ୍ୟ ଥିଲା। ବିଶ୍ୱରେ ଶାନ୍ତି ତ ଏବେ ସ୍ଥାପନା ହେଉଛି। ବାବା ବୁଝାଇଥିଲେ, ପ୍ରଭାତ ଫେରି ସମୟରେ ମଧ୍ୟ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସାଥିରେ ନିହ, ଯାହାଦ୍ୱାରା ସମସ୍ତଙ୍କର କାନରେ ଏହି ଶବ୍ଦ ପଡ଼ିବ ଯେ ଏହି ରାଜ୍ୟରେ ସ୍ଥାପନା ହେଉଛି। ନର୍କର ବିନାଶ ସମ୍ମୁଖରେ ଉପସ୍ଥିତ, ଏହା ତ ଜାଣୁଛ। ଡ୍ରାମା ଅନୁସାରେ ବୋଧ ହୁଏ ବିଳମ୍ବ ଅଛେ। ବଡ଼ ବଡ଼ଙ୍କ ଭାଗ୍ୟରେ ଏବେ ନାହିଁ, ପୁଣି ବି ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି। ଡ୍ରାମା ଅନୁସାରେ ସେବା ହୋଇ ଚାଲିଛେ। ଗୁଡ୍ ନାଇଟ୍। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, ସଙ୍ଗଦୋଷରୁ ନିଜକୁ ବହୁତ ବହୁତ ଦୂରାଇ ରଖିବାକୁ ହେବ। କେବେ ବି ପତିତମାନଙ୍କର ସଙ୍ଗରେ ମିଶିବାର ନାହିଁ। ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗ ବଳ ଦ୍ୱାରା ଏହି ସୃଷ୍ଟିକୁ ପବିତ୍ର କରିବାର ସେବା କରିବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ଡ୍ରାମାକୁ ଭଲ ରୂପେ ବୁଝି ସର୍ବଦା ହର୍ଷିତ ରହିବାକୁ ହେବ। ନିଜର ସବୁକିଛି ନୂଆ ଦୁନିଆକୁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତର କରିଦେବାକୁ ପଡ଼ିବ। ବରଦାନ, ବାବାଙ୍କ ଦ୍ୱାରା ସଫଳତାର ତିଲକ ପ୍ରାପ୍ତ କରୁଥିବା ସଦା ଆଜ୍ଞାକାରୀ, ସଦା ହୃଦୟ ସିଂହାସନର ଅଧିକାରୀ ଭବ। ଭାଗ୍ୟ ବିଧାତା ପିତା ପ୍ରତିଦିନ ଅମୃତ ବେଳାରେ ନିଜର ଆଜ୍ଞାକାରୀ ପିଲାମାନଙ୍କର ମସ୍ତକରେ ସଫଳତାର ତିଲକ ଲଗାଇଥାନ୍ତି। ତେଣୁ ଆଜ୍ଞାକାରୀ ବ୍ରାହ୍ମଣ ପିଲାମାନେ କେବେ ବି ମେହନତ ବା ମୁସ୍କିଲ ଶବ୍ଦ ମୁଖ ଦ୍ୱାରା କହିବା ତ ଦୂରର କଥା, ସଂକଳ୍ପରେ ମଧ୍ୟ ଆଣିପାରିବେ ନାହିଁ। ସେମାନେ ସହଜ ଯୋଗୀ ହୋଇଥାନ୍ତି, ସେଥିପାଇଁ କେବେ ବି ନିରାଶ ହୁଅ ନାହିଁ, ବରଂ ସର୍ବଦା ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇ ରୁହ। ଦୟାଶୀଳ ହୁଅ, ନିଜର ଅହଙ୍କାରକୁ ଏବଂ ଭ୍ରାନ୍ତ ଧାରଣାଗୁଡ଼ିକୁ ସମାପ୍ତ କର। ସ୍ଲୋଗାନ, ବିଶ୍ୱ ପରିବର୍ତ୍ତନର ତାରିଖ କଥା ନ ଭାବି ନିଜର ପରିବର୍ତ୍ତନର ଘଡ଼ିବା ସମୟକୁ ନିର୍ଦ୍ଧାର୍ଯ୍ୟ କର। ଅବ୍ୟକ୍ତ ଇସାରା, ଯେଉଁମାନେ ପବିତ୍ରତାର ବ୍ୟକ୍ତିତ୍ୱରେ ସମ୍ପର୍ଣ୍ଣ ଆତ୍ମା ହୋଇଥିବେ ସେମାନଙ୍କୁ ସଭ୍ୟତାର ଦେବୀ କୁହାଯାଏ। ସେମାନଙ୍କର ଭିତରେ କ୍ରୋଧ ବିକାରର ଅପବିତ୍ରତା ମଧ୍ୟ ରହିପାରିବ ନାହିଁ। ଯଦି କ୍ରୋଧର ସୂକ୍ଷ୍ମ ରୂପ ଈର୍ଷା, ଦ୍ୱେଷ, ଘୃଣା ମଧ୍ୟ ଥିବ, ତେବେ ତାହା ମଧ୍ୟ ଅଗ୍ନି ଅଟେ, ଯାହାକି ଭିତରେ ଭିତରେ ଜଳାଇଥାଏ। ବାହାରକୁ ଦେଖିଲେ ଲାଲ ହଳଦିଆ ଦେଖାଯାଇଥାନ୍ତି ନାହିଁ, କିନ୍ତୁ କଳା ହୋଇଥାନ୍ତି। ତେଣୁ ବର୍ତ୍ତମାନ ଏହି କାଳିଆ ପଣିଆକୁ ସମାପ୍ତ କରି ସଚ୍ଚା ଏବଂ ସ୍ୱଚ୍ଛ ହୁଅ। ଓମ୍ ଶାନ୍ତି।